ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। শ্রোতা আমি আশা করুছু যে আমার কার্যক্রম আপনার পছন্দ লাগুব আপনার মতামত জনাইব আমার এই ঠিকার যোগাযোগ করতু আমার আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori।
জহন উইকলিফ ভাগ 4। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্জমী অনুগ্রহ পরম পিতাঙ্ক মধুর নামে মু পাষ্টর পূর্ণ চন্দ্র আউথরে আপনার এই কার্যক্রমে স্বাগত করুছি। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲ୍ଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଜହନ ୱିକ୍ଲିଫ୍ ଭାଗ 4, ଭାଗ 1, ଭାଗ 2, ଭାଗ 3। ଜହନ ୱିକ୍ଲିଫ୍ ବିଷୟରେ ଆମେ ଆଲୋଚନା କରିଛୁ, ଚାଲନ୍ତୁ ତାହା ବିଷୟରେ ଆଉ ଅଧିକ ଜାଣିବା। ବନ୍ଧୁ, ୱିକ୍ଲିଫ୍ ଆଶା କରୁଥିଲେ ଯେ ତାଙ୍କ ଜୀବନର, ତାଙ୍କ ବିଶ୍ୱାସର ମୂଲ୍ୟ ହେବ। ରାଜା ପୋପ୍ ଏବଂ ବିଶପ୍ ମାନେ ତାଙ୍କ ବିନାଶ ସଫଳ କରିବା ପାଇଁ ଏକଜୁଟ ହୋଇଥିଲେ ଏବଂ ଏହା ନିଶ୍ଚିତ ଥିଲା ଯେ ସେ କିଛି ମାସ ପରେ ତାଙ୍କୁ କଷ୍ଟକୁ ଆଣିବେ। କିନ୍ତୁ ତାଙ୍କର ସାହସ ହଲଚଲ ହୋଇନଥିଲା। ତୁମ୍ଭେ କାହିଁକି ଦୂର ଶହୀଦଙ୍କ ମୁକୁଟ ଖୋଜିବାକୁ କହୁଛ? ସେ କହିଲା, ଅହଙ୍କାରୀ ରଟଲ ମାନଙ୍କୁ କୃଷ୍ଣଙ୍କ ସୁସମାଚାର ପ୍ରଚାର କର ଏବଂ ସହିଦାତା ତୁମକୁ ବିଫଳ କରିବ ନାହିଁ। କ'ଣ ମୁଁ ବଞ୍ଚିବା ଏବଂ ଚୁପ୍ ରହିବା ଉଚିତ କି? କେବେ ନୁହେଁ, ସେ ମୁଁ ଏହାର ଆଗମନକୁ ଅପେକ୍ଷା କରୁଛି, ଏହିପରି ସେ କହିଲେ। ବନ୍ଧୁ, କିନ୍ତୁ ଈଶ୍ୱରଙ୍କ ପ୍ରମାଣ ସହିତ ତାଙ୍କ ସେବାକୁ ରକ୍ଷା କଲା। ଯେଉଁ ବ୍ୟକ୍ତି ସାରା ଜୀବନ ସତ୍ୟର ରକ୍ଷା ପାଇଁ ସାହସର ସହିତ ଠିଆ ହୋଇଥିଲେ, ତାଙ୍କ ଜୀବନର ପ୍ରତିଦିନ ବିପଦରେ ସେ ଶତ୍ରୁମାନଙ୍କ ଘୃଣାର ଶିକାର ହେବାର ପଡ଼ିବ ନାହିଁ। ବନ୍ଧୁ, ୱିକ୍ଲିଫ୍ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରିନଥିଲେ, କିନ୍ତୁ ପ୍ରଭୁ ତାଙ୍କର ରକ୍ଷକ ଥିଲେ। ଏବଂ ବର୍ତ୍ତମାନ ଯେତେବେଳେ ତାଙ୍କର ଶତ୍ରୁମାନେ ସେମାନଙ୍କର ଶିକାର ବିଷୟରେ ନିଶ୍ଚିତ ଅନୁଭବ କଲେ, ଈଶ୍ୱରଙ୍କ ହାତ ତାଙ୍କୁ ସେମାନଙ୍କ ପାଖରେ ପହଞ୍ଚାଇଥିଲା। ଲୁଥର ଥିବା ତାଙ୍କ ଚର୍ଚ୍ଚରେ ଯେତେବେଳେ ସେ ଯୋଗାଯୋଗ ବିତରଣ କରିବାକୁ ଯାଇଥିଲେ, ସେ ତଳେ ପଡ଼ିଯାଇଥିଲେ, ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲେ ଏବଂ ଅଳ୍ପ ସମୟ ମଧ୍ୟରେ ସେ ନିଜ ଜୀବନକୁ ସମର୍ପଣ କଲେ। ଈଶ୍ୱର ୱିକ୍ଲିଫ୍ଙ୍କୁ ତାଙ୍କ କାର୍ଯ୍ୟ ପାଇଁ ନିଯୁକ୍ତ କରିଥିଲେ। ସେ ତାଙ୍କ ପାଟିରେ ସତ୍ୟର ବାକ୍ୟ ରଖିଥିଲେ ଏବଂ ସେ ତାଙ୍କ ବିଷୟରେ ପହରି ସ୍ଥାପନ କରିଥିଲେ, ଯେପରି ଏହି ବାକ୍ୟ ଲୋକମାନଙ୍କ ନିକଟକୁ ଆସିବା ସଂସ୍କାରକ ମହାନ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ପ୍ରସ୍ଥାନ ନହେବା ପର୍ଯ୍ୟନ୍ତ ତାଙ୍କ ଜୀବନ ସୁରକ୍ଷିତ ଥିଲା ଏବଂ ତାଙ୍କର ପରିଶ୍ରମ ଦୀର୍ଘସ୍ଥାୟୀ ହେଲା। ୱିକ୍ଲିଫ୍ ଅନ୍ଧକାର ଯୁଗର ଅନ୍ଧକାରକୁ ଆସିଥିଲେ। ତାଙ୍କ ଆଗରେ କେହି ନଥିଲେ ଯିଏ ତାଙ୍କ କାର୍ଯ୍ୟରୁ ସେ ତାଙ୍କର ସଂସ୍କାର ପ୍ରଣାଳୀ ଗଠନ କରିପାରନ୍ତି। ଏକ ବିଶେଷ ମିଶନ ପୂରଣ କରିବା ପାଇଁ ବାପ୍ଟିଜକ ଜହନଙ୍କ ପରି ବଢ଼ି ସେ ଏକ ନୂତନ ଯୁଗର ଖବରଦାତା ଥିଲେ। ତଥାପି ସତ୍ୟ ପ୍ରଣାଳୀରେ ଯାହା ସେ ଉପସ୍ଥାପନା କରିନଥିଲେ ସେଠାରେ ଏକତା ଏବଂ ସମ୍ପୂର୍ଣ୍ଣତା ଥିଲା ଯାହା ତାଙ୍କୁ ଅନୁସରଣ କରୁଥିବା ସଂସ୍କାରକମାନେ ଅତିକ୍ରମ କରିନଥିଲେ ଏବଂ ଶହେ ବର୍ଷ ପରେ ମଧ୍ୟ କିଛି ପହଞ୍ଚିନଥିଲା। ଏତେ ବ୍ୟାପକ ଏବଂ ଗଭୀର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା, ଏତେ ଦୃଢ଼ ଏବଂ ସତ୍ୟ ବାଞ୍ଛା ଥିଲା ଯେ ତାଙ୍କ ପରେ ଆସିଥିବା ଲୋକମାନଙ୍କ ଦ୍ୱାରା ଏହାର ପୁନଃନିର୍ମାଣ ହେବା ଆବଶ୍ୟକ ନୁହେଁ। ବନ୍ଧୁ, ୱିକ୍ଲିପ୍ ଉଦ୍ଘାଟନ କରିଥିଲା ଥିବା ମହାନ ଆନ୍ଦୋଳନ ଯାହା ବିବେକ ଏବଂ ବୁଦ୍ଧି ମୁକ୍ତ କରିବା ଏବଂ ରୋମର ବିଜୟ କାରରେ ବନ୍ଧା ହୋଇଥିବା ଦେଶଗୁଡ଼ିକ ମୁକ୍ତ କରିବା ପାଇଁ ବାଇବଲରେ ଏହାର ବସନ୍ତ ଋତୁ ଥିଲା। ଆଶୀର୍ବାଦର ସ୍ରୋତର ଉଚ୍ଚ ଏଠାରେ ଥିଲା ଯାହାକି ଜୀବନର ଜଳ ପରି ଚତୁର୍ଥ ଦଶ ଶତାବ୍ଦୀର ଯୁଗକୁ ପ୍ରବାହିତ ହୋଇଥିଲା। ବନ୍ଧୁ, ୱିକ୍ଲିଫ୍ ପବିତ୍ର ଶାସ୍ତ୍ରଗୁଡ଼ିକୁ ଈଶ୍ୱରଙ୍କ ଇଚ୍ଛାର ଅନୁପ୍ରାଣିତ ପ୍ରକାଶ ଭାବରେ ବିଶ୍ୱାସ ଏବଂ ଅଭ୍ୟାସର ପର୍ଯ୍ୟାନ୍ତ ନିୟମ ଭାବରେ ଗ୍ରହଣ କଲେ। ସେ ରୋମର ଚର୍ଚ୍ଚକୁ ଈଶ୍ୱରୀୟ ଅସମ୍ପୂର୍ଣ୍ଣ କର୍ତ୍ତୃପକ୍ଷ ଭାବରେ ଗ୍ରହଣ କରିବାକୁ ଏବଂ ଏକ ହଜାର ବର୍ଷର ପ୍ରତିଷ୍ଠିତ ଶିକ୍ଷା ଏବଂ ରୀତିନୀତିଗୁଡ଼ିକୁ ଅବିଶ୍ୱସନୀୟ ଭାବରେ ଗ୍ରହଣ କରିବାକୁ ଶିକ୍ଷିତ ହୋଇଥିଲେ। କିନ୍ତୁ ପରମେଶ୍ୱରଙ୍କ ପବିତ୍ର ବାକ୍ୟ ଶୁଣିବା ପାଇଁ ସେ ଏସବୁରୁ ବିମୁଖ ହେଲେ। ଏହା ହେଉଛି କର୍ତ୍ତୃପକ୍ଷ ଯାହା ସେ ଲୋକଙ୍କୁ ସ୍ୱୀକାର କରିବାକୁ ଅନୁରୋଧ କରିଥିଲେ। ବନ୍ଧୁ, ମଣ୍ଡଳୀ ପୋପ ମାଧ୍ୟମରେ କଥାବାର୍ତ୍ତା କରିବା ପରିବର୍ତ୍ତେ ସେ ଏକମାତ୍ର ପ୍ରକୃତ କର୍ତ୍ତୃତ୍ୱ ଘୋଷଣା କଲେ ଯେ ଈଶ୍ୱରଙ୍କ ବାକ୍ୟ ମାଧ୍ୟମରେ ତାଙ୍କ ସ୍ୱର କହୁଅଛି ଏବଂ ସେ କେବଳ ଶିଖାଇ ନାହାନ୍ତି ଯେ ବାଇବଲ ହେଉଛି ଈଶ୍ୱରଙ୍କର ଇଚ୍ଛାର ଏକ ସମ୍ପୂର୍ଣ୍ଣ ପ୍ରକାଶିତ, କିନ୍ତୁ ପବିତ୍ର ଆତ୍ମା ଏହାର ଏକମାତ୍ର ଅନୁବାଦକ ଏବଂ ପ୍ରତ୍ୟେକ ବ୍ୟକ୍ତି ନିଜ ଶିକ୍ଷାର ଅଧ୍ୟୟନ ଦ୍ୱାରା ନିଜ ପାଇଁ ନିଜ କର୍ତ୍ତବ୍ୟ ଶିଖନ୍ତି। ଏପରି ସେ ପୋପ୍ ଏବଂ ରୋମର ଚର୍ଚ୍ଚରୁ ମନୁଷ୍ୟର ମନକୁ ଈଶ୍ୱରଙ୍କ ବାକ୍ୟରେ ପରିଣତ କଲେ। ବନ୍ଧୁ, ୱିକ୍ଲିଫ୍ ସଂସ୍କାରକମାନଙ୍କ ମଧ୍ୟରୁ ଅନ୍ୟତମ। ବୁଦ୍ଧିର ବ୍ୟାପକ ଚିନ୍ତାଧାରା, ସୁଚତା, ସତ୍ୟକୁ ବଜାୟ ରଖିବା ପାଇଁ ଦୃଢ଼ତା ଏବଂ ଏହାକୁ ରକ୍ଷା କରିବାକୁ ସାହସର ସହିତ ତାଙ୍କ ପରେ ଆସୁଥିବା ଅଳ୍ପ କେତେ ଜଣଙ୍କ ସହ ସମାନ ହୋଇଥିଲେ। ଜୀବନର ଶୁଦ୍ଧତା, ଅଧ୍ୟୟନ ଏବଂ ପରିଶ୍ରମରେ ଆକ୍ଳାନ୍ତ ପରିଶ୍ରମ, ଅକ୍ଷୟ ଅଖଣ୍ଡତା ଏବଂ ତାଙ୍କ ସେବାରେ କୃଷ୍ଣଙ୍କ ପରି ପ୍ରେମ ଏବଂ ବିଶ୍ୱନୀୟତା ସଂସ୍କାରକମାନଙ୍କ ପ୍ରଥମକୁ ବର୍ଣ୍ଣିତ କଲା ଏବଂ ଏହା ସତେ ବୌଦ୍ଧିକ ଅନ୍ଧକାରର ଏବଂ ଯୁଗର ନୈତିକ ଦୁର୍ନୀତି। ବନ୍ଧୁ, ୱିକ୍ଲିଫ୍ର ଚରିତ୍ର ହେଉଛି ପବିତ୍ର ଶାସ୍ତ୍ରର କ୍ଷୀଣନୀୟ ପରିବର୍ତ୍ତିତ ଶକ୍ତି ଏବଂ ଏକ ସାକ୍ଷ୍ୟ। ବାଇବଲ ହଁ ତାଙ୍କୁ ଯାହା କହିଥିଲା ତାହା ହିଁ ସେ କରିଥିଲେ। ପ୍ରକାଶିତର ମହାନ ସତ୍ୟଗୁଡ଼ିକୁ ବୁଝିବା ପାଇଁ ପ୍ରାୟଶ ସମସ୍ତ ଅଧ୍ୟାପକମାନଙ୍କୁ ସତର୍କତା ଏବଂ ଶକ୍ତି ପ୍ରଦାନ କଲେ। ଏହା ମନକୁ ବିସ୍ତାର କରେ, ଧାରଣାକୁ କ୍ଷତି କରେ ଏବଂ ବିଚାରକୁ ପରିକଳ୍ପ କରେ। ବାଇବଲର ଅଧ୍ୟୟନ ପ୍ରତ୍ୟେକ ଚିନ୍ତା, ଅନୁଭବ ଏବଂ ଆଖ୍ୟାଙ୍କକୁ ଅନ୍ୟ କୌଣସି ଅଧ୍ୟୟନ କରିପାରିବ ନାହିଁ। ଏହା ଉଦ୍ଦେଶ୍ୟ, ଧୈର୍ଯ୍ୟ, ସାହସ ଏବଂ ଦୃଢ଼ତାର ସ୍ଥିରତାର ପ୍ରଦାନ କରେ। ଏହା ଚରିତ୍ରକୁ ପରିଷ୍କାର କରେ ଏବଂ ଆତ୍ମାକୁ ପବିତ୍ର କରେ। ଶାସ୍ତ୍ରର ଏକ ଆନ୍ତରିକ ସମ୍ମାନଜନକ ଅଧ୍ୟୟନ ଅଶୁଭ ମନ ସହିତ ଛାତ୍ରଙ୍କ ମନକୁ ଶିକ୍ଷା ସିଧାସଖଳ ଯୋଗାଯୋଗରେ ଆଣିବା ବିଶ୍ୱର ପୁରୁଷମାନଙ୍କୁ ଅଧିକ ଶକ୍ତିଶାଳୀ ଏବଂ ଅଧିକ ସକ୍ରିୟ ବୁଦ୍ଧି ତଥା ସମ୍ଭ୍ରାନ୍ତି ନୀତିର ମର୍ଯ୍ୟାପ ପ୍ରଦାନ କରିବ। ମାନବ ଦର୍ଶନ ପ୍ରଦାନ କରୁଥିବା ତାଲିମ ଗୀତକାରକ କହନ୍ତି ଏହିପରି ଗୀତ ସଂହିତା 119:130ରେ, ତୁମର ବାକ୍ୟ ପ୍ରବେଶ ଆଲୋକ ପ୍ରଦାନ କରେ ଏହା ବୁଝାଏ ବୋଲି। ବନ୍ଧୁ, ୱିକ୍ଲିଫ୍ଙ୍କ ଦ୍ୱାରା ଶିକ୍ଷା ଦିଆଯାଇଥିବା ଉପଦେଶ ଗୁଡ଼ିକ ବିସ୍ତାର ପାଇଁ କିଛି ସମୟ ପାଇଁ ଜାରି ରହିଲା। ତାଙ୍କର ଅନୁଗାମୀମାନେ ୱିକ୍ଲିଫ୍ଙ୍କ ଏବଂ ଲଲୋଡ଼୍ସ ଭାବରେ ଜଣାଶୁଣା କେବଳ ଇଂଲଣ୍ଡ ଅତିକ୍ରମ କରିନଥିଲେ, ବରଂ ସୁସମାଚାର ଜ୍ଞାନ ବହନ କରି ଅନ୍ୟ ଦେଶକୁ ବିସ୍ତୃତ ହୋଇଥିଲେ। ବର୍ତ୍ତମାନ ସେମାନଙ୍କର ନେତାଙ୍କୁ ହଟାଇ ଦିଆଯିବା ପରେ ପ୍ରଚାରକମାନେ ପୂର୍ବ ଅପେକ୍ଷା ଅଧିକ ଉତ୍ସାହର ସହ ପରିଶ୍ରମ କରିଥିଲେ ଏବଂ ବହୁ ଲୋକ ସେମାନଙ୍କ ଶିକ୍ଷା ଶୁଣିବାକୁ ଭିଡ଼ ଜମାଇଥିଲେ। କେତେକ ସମ୍ଭ୍ରାନ୍ତ ବ୍ୟକ୍ତି ଏପରିକି ରାଜାଙ୍କ ପତ୍ନୀ ମଧ୍ୟ ଧର୍ମ ଗ୍ରହଣ କରିଥିଲେ। ଅନେକ ସ୍ଥାନରେ ଲୋକଙ୍କ ଆଚରଣରେ ଏକ ଉଲ୍ଲେଖନୀୟ ସଂସ୍କାର ଆସିଥିଲା ଏବଂ ରୋମାନ ଧର୍ମର ମୂର୍ତ୍ତି ପୂଜା ପ୍ରତୀକ ଗୁଡ଼ିକୁ ଚର୍ଚ୍ଚରୁ ହଟାଇ ଦିଆଯାଇଥିଲା। କିନ୍ତୁ ଖୁବ୍ ଶୀଘ୍ର ଯେଉଁମାନେ ନିର୍ଯାତନାର ଭୟଙ୍କର ଝଡ଼ ସୃଷ୍ଟି କଲେ, ଯେଉଁମାନେ ବାଇବଲକୁ ସେମାନଙ୍କର ଏକ ପଥପ୍ରଦର୍ଶକ ଭାବରେ ଗ୍ରହଣ କରିବାକୁ ସାହସ କଲେ, ରୋମର ସମର୍ଥନ ହାସଲ କରି ନିଜର ଶକ୍ତି ମଜବୁତ କରିବାକୁ ଆଗ୍ରହୀ ଇଂରାଜୀ ରାଜାମାନେ ସଂସ୍କାରକମାନଙ୍କୁ ବଳି ଦେବାକୁ କଣ୍ଠାବୋଧ କଲେ ନାହିଁ। ଇଂଲଣ୍ଡ ଇତିହାସରେ ପ୍ରଥମ ଥର ପାଇଁ ସୁସମାଚାର ଶିଷ୍ୟମାନଙ୍କ ବିରୁଦ୍ଧରେ ଏହି ନିଷ୍ପତ୍ତି ନିଆଗଲା। ଶହୀଦ ହେବାରେ ସଫଳ ହୋଇଥିଲେ। ସତ୍ୟର ଆଡଭୋକେଟ୍ ନିର୍ଯାତନା କେବଳ ସବତ୍ ପ୍ରଭୁଙ୍କ କାନରେ ସେମାନଙ୍କ କ୍ରନ୍ଧନ ଢାଲି ପାରିବେ। ଶତ୍ରୁ ତଥା ଏହି ଦେଶ ପ୍ରତି ଦେଶଦ୍ରୋହୀ ଭାବରେ ଶିକାର ହୋଇ ସେମାନେ ଗୁପ୍ତ ସ୍ଥାନରେ ପ୍ରଚାର ଜାରି ରଖିଥିଲେ। ଗରିବ ଲୋକମାନଙ୍କ ନମ୍ର ଗ୍ରହରେ ଯଥା ସମ୍ଭବ ଆଶ୍ରୟ ନେଇଥିଲେ। ବନ୍ଧୁ, ଅନେକ ସମୟରେ ଗୁମ୍ଫା ଏବଂ ଗୁମ୍ଫାରେ ମଧ୍ୟ ଲୁଚି ରହିଥିଲେ। ବନ୍ଧୁ, ନିର୍ଯାତନାର କ୍ରୋଧକୁ ଖାତିର ନ କରି ଧାର୍ମିକ ବିଶ୍ୱାସର ଦୁର୍ନୀତ ବିରୁଦ୍ଧରେ ଏକ ଶାନ୍ତ ଭକ୍ତ ଆନ୍ତରିକ ଧୈର୍ଯ୍ୟତାର ସହ ବିରୋଧ ପ୍ରଦର୍ଶନ ଶତାବ୍ଦୀ ଧରି ଜାରି ରହିଥିଲା। ସେହି ସମୟରେ ଖ୍ରୀଷ୍ଟିଆନମାନଙ୍କର କେବଳ ସତ୍ୟର ଆଂଶିକ ଜ୍ଞାନ ରଖିଥିଲେ, କିନ୍ତୁ ସେମାନେ ଈଶ୍ୱରଙ୍କ ବାକ୍ୟକୁ ଭଲ ପାଇବା ଏବଂ ପାଳନ କରିବାକୁ ଶିଖିଥିଲେ ଏବଂ ସେମାନେ ଧୈର୍ଯ୍ୟର ସହିତ ଏହା ପାଇଁ କଷ୍ଟ ପାଇଲେ। ପ୍ରେରିତମାନଙ୍କ ସମୟର ଶିଷ୍ୟମାନଙ୍କ ପରି ଅନେକ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ସେମାନଙ୍କର ସାଂସାରିକ ସମ୍ପତ୍ତି ବଳିଦାନ କଲେ। ଯେଉଁମାନଙ୍କୁ ସେମାନଙ୍କ ଘରେ ରହିବାକୁ ଅନୁମତି ଦିଆଗଲା, ସେମାନେ ଆନନ୍ଦରେ ସେମାନଙ୍କ ବହିଷ୍କୃତ ଭାଇମାନଙ୍କୁ ଆଶ୍ରୟ ଦେଲେ ଏବଂ ଯେତେବେଳେ ସେମାନେ ମଧ୍ୟ ବାହାରକୁ ଚାଲିଗଲେ, ସେମାନେ ଆନନ୍ଦରେ ବିତାଇତ ବହୁ ଅଂଶ ଗ୍ରହଣ କଲେ। ହଜାର ହଜାର ଏହା ସତ୍ୟ, ସେମାନଙ୍କ ନିର୍ଯାତନାଙ୍କ କ୍ରୋଧର ଭୟଭୀତ ହୋଇ ସେମାନଙ୍କ ବିଶ୍ୱାସର ବଳିଦାନରେ ସେମାନଙ୍କ ସ୍ୱାଧୀନତା କିଣିଥିଲେ ଏବଂ ସେମାନଙ୍କ ଜେଲରୁ ବାହାରିଥିଲେ। ବନ୍ଧୁ, ଦଣ୍ଡବିଧାନକାରୀଙ୍କ ବସ୍ତ୍ର ପରିଧାନ କରି ସେମାନଙ୍କ ପ୍ରତ୍ୟାହାର ପ୍ରକାଶ କରିବାକୁ ଏବଂ କିନ୍ତୁ ଏହି ସଂଖ୍ୟା କମ୍ ନଥିଲା ବନ୍ଧୁ, ଏବଂ ସେମାନଙ୍କ ମଧ୍ୟରେ ସମ୍ଭ୍ରାନ୍ତ ଜନ୍ମର ପୁରୁଷମାନେ ମଧ୍ୟ ନମ୍ର ଏବଂ ନମ୍ର ଥିଲେ। ଯେଉଁମାନେ ଡର୍ଜନ କୋର୍ସ ଗୁଡ଼ିକରେ ଲୁଲାଟ ଟାୱାରରେ ଏବଂ ନିର୍ଯାତନା ଓ ନିଆଁ ମଧ୍ୟରେ ଆନନ୍ଦିତ ଥିଲେ ବନ୍ଧୁ, ସେମାନେ ତାଙ୍କ ଦୁଃଖର ସହଭାଗୀ ଜାଣିବାକୁ ଯୋଗ୍ୟ ବିବେଚନା ହୋଇଥିଲେ। ପପିଷ୍ଟମାନେ ତାଙ୍କ ଜୀବନରେ ୱିକ୍ଲିଫ୍ଙ୍କ ସହିତ ସେମାନଙ୍କର ଇଚ୍ଛା ପୂରଣ କରିବାରେ ବିଫଳ ହୋଇଥିଲେ ବନ୍ଧୁ, ଏବଂ ତାଙ୍କ ଶରୀର କବରରେ ଚୁପଚାପ ବିଶ୍ରାମ ନେଉଥିବା ବେଳେ ସେମାନଙ୍କ ଘୃଣ୍ୟ ସନ୍ତୁଷ୍ଟ ହୋଇପାରିଲା ନାହିଁ। କାଉନସିଲ୍ ଅଫ୍ କନଷ୍ଟାଣ୍ଟିନୋପଲ୍ ଆଦେଶ ଅନୁଯାୟୀ ତାଙ୍କ ମୃତ୍ୟୁର 40 ବର୍ଷରୁ ଅଧିକ ସମୟ ପରେ ତାଙ୍କର ଅସ୍ଥି ଉତ୍ତୋଳନ କରାଯାଇ ସର୍ବସାଧାରଣରେ ପୋଡ଼ି ଦିଆଗଲା ଏବଂ ପାଉଁଶ ପଡ଼ୋଶୀ ନଦୀକୁ ଫିଙ୍ଗି ଦିଆଗଲା। ଜଣେ ପୁରାତନ ଲେଖକ କହୁଛନ୍ତି, ଏହି ଝରଣା ତାଙ୍କ ପାଉଁଶକୁ ଆଭନ ସର୍ଭନ ସେଭେନ ସଂସ୍କୃତ ସମୁଦ୍ରରେ ପହଞ୍ଚାଇଲା ଦେଖି ଦେଇଛି। ସେମାନେ ମୁଖ୍ୟ ସମୁଦ୍ରକୁ ଯାଇଛି ଏବଂ ଏହିପରି ଭାବରେ ୱିକ୍ଲିଫଙ୍କ ପାଉଁଶ ହେଉଛି ତାଙ୍କର ଶିକ୍ଷାର ପ୍ରତୀକ, ଯାହା ବର୍ତ୍ତମାନ ସମଗ୍ର ବିଶ୍ୱରେ ବିସର୍ଜନ ହୋଇଛି। ବନ୍ଧୁ, ୱିକ୍ଲିଫଙ୍କ ଲେଖା ମାଧ୍ୟମରେ ବୋହେମିଆର ଜନ୍ମ ହୁସ୍ ରୋମାନିଜିୟମର ଅନେକ ତ୍ରୁଟି ତ୍ୟାଗ କରି ସଂସ୍କାରମୂଳକ କାର୍ଯ୍ୟରେ ପ୍ରବେଶ କରିଥିଲେ। ଏହିପରି ଏହି ଦୁଇ ଦେଶରେ ଏତେ ବିସ୍ତୃତ ଭାବେ ସତ୍ୟର ବୀଜ ବୁଣା ଯାଇଥିଲା। ବୋହେମିଆ ଠାରୁ କାର୍ଯ୍ୟ ଅନ୍ୟ ଦେଶ ପର୍ଯ୍ୟନ୍ତ ବିସ୍ତାରିତ, ମନୁଷ୍ୟର ମନ ଈଶ୍ୱରଙ୍କ ଦୀର୍ଘ ଦୁନିଆରେ ଭୁଲି ଯାଇଥିବା ଶବ୍ଦକୁ ନିର୍ଦ୍ଦେଶ ହୋଇଥିଲା। ଏହି ଈଶ୍ୱରୀୟ ହାତ ମହାନ ସଂସ୍କାର ପାଇଁ ରାସ୍ତା ପ୍ରସ୍ତୁତ କରିଥିଲା। ଏହିପରି ଆମେ ଦେଖୁଛୁ ୱିକ୍ଲିଫଙ୍କ କାର୍ଯ୍ୟ ଆଉ କିପରି ତାଙ୍କ ବାକ୍ୟ, ସେହି ପ୍ରଭୁଙ୍କ ବାକ୍ୟ ଚାଲିଥିଲା ତାହା ଆମେ ଦେଖୁଛୁ। ବନ୍ଧୁ, ପ୍ରଭୁଙ୍କ ବାକ୍ୟ କେବେ ହେଲେ ରହିବ ନାହିଁ, ପ୍ରଭୁଙ୍କ ବାକ୍ୟ ଆଗକୁ ଯିବ। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା କରିବା, ଯେହେତୁ ସେହି ପ୍ରଭୁ ଆମମାନଙ୍କୁ ଏତେ ସାହାଯ୍ୟ କରୁଛନ୍ତି, ଆମ ଜୀବନକୁ ସେ ସୁରକ୍ଷାରେ ରଖୁଛନ୍ତି। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯାହା ଯାହା ୱିକ୍ଲିଫଙ୍କ ବିଷୟରେ ଆମେ ଶିଖିଲୁ ପ୍ରଭୁ, ସେହିସବୁ ଆମ ମନରେ ରଖିବା ପାଇଁ ଆମମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ତୁମେ ଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର, ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଦେଖାଓ ପଥ। ଚାଲିବି।